ॐ नमो भगवते वासुदेवाय। श्रीमद्भागवतं दशमस्कन्ध षोडध्याय श्लोक 36। कस्यानुभाव शनैदेव विद्महे तवाङ्घ्रिरेणो स्पर्शाधिकारः यद्वाञ्छया श्रीललनाचरत्तपो विहाय कामान् सुचिरं धृतप्रता। वर्ड मीनिंग कस्य अपुहाट अनुभाव ए रिजल्ट अस्य ऑफ द सर्पेंट कार्य न नट देव माय लॉर्ड विद्महे वी नो तब योर अंग्री ऑफ द लोटस फीट रेणु ऑफ द डस्ट स्पर्श फॉर टचिंग अधिकार क्वालिफिकेशन जत फॉर विच वंशया विद द डिजायर श्री द गॉडेस ऑफ फॉर्चून ललना द टॉपमोस्ट वुमेन आचरत परफॉर्म तप ऑस्टेरिटी विहाय गिविंग अप कामान ऑल डिजायर्स सुचिरम फॉर ए लॉन्ग टाइम धृत अफेल्ड व्रता अर्भो। Translation: O Lord, we do not know how the serpent Kaliya has attained this great opportunity of being tossed by the dust of your lotus feet. For this end, the goddess of fortune performed austerities for centuries, giving up all other desires and taking austere vows. Om Gyan Dimirandasya Gyananjan Shalakya Chakshuran Mritam Jena Tasmai Sri Gurave Namah. Hare Krishna. ଏଇ ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ଯେଉଁ ଭଗବାନଙ୍କର ଯେଉଁ ଲୀଳାଟି ହେଇଥିଲା କାଳିଆଦନ ଲୀଳା ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଆମେ ଆଜି ଏଇ ବୃନ୍ଦାବନ ଧାମରେ ସେଇ ଯେଉଁଠି କାଳିଆଦନ ହେଇଥିଲା ସେଇ ଧାମରେ ସେଇଠାରେ ଏଇ ଭଗବାନଙ୍କ କଥା ଆଲୋଚନା କରୁଛେ। ତେଣୁ ଇଏ ହେଉଛି ଭଗବାନଙ୍କର ଗ୍ରୀଷ୍ମ ଦିନର କଥା। ଗ୍ରୀଷ୍ମ ଦିନରେ ଯେତେବେଳେ ଭଗବାନଙ୍କୁ ଉଚ୍ଚାରଣ କରୁଥିଲେ ସେହି ସମୟରେ ତାଙ୍କର ସାଙ୍ଗ ବାଳକମାନେ ଏବଂ ଗାଭୀମାନେ ଟିକେ ଆଗୁଆ ଚାଲିଯାଇଥିଲେ ଏବଂ ଏ କାଳିଆ ଦେହରେ ସେ ପାଣି ବହୁତ ଭୀଷଣ ଶୋଷ ହେଉଥିଲା। ତେଣୁ ସେ ଜଳକୁ ପାନ କରି ସେମାନେ ସବୁ ମୃତ୍ୟୁବରଣ କରିଛନ୍ତି। ତେଣୁ ଭଗବାନ ଆସି ତାଙ୍କୁ ସବୁ କେବଳ ଇକ୍ଷଣ ମାଧ୍ୟମରେ ତାଙ୍କୁ ଜୀବନଦାନ କରୁଛନ୍ତି ଏବଂ ଏଇ କାଳିଆକୁ ଦଳନ କରିଛନ୍ତି। ଏଇ ଷୋହଳ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଏଇ ସେ ଯେଉଁ କଦମ୍ବ ବୃକ୍ଷ ରହିଛି ସେଇ ବୃକ୍ଷ ଉପରେ ଆରୋହଣ କରି ସେଠୁ ଲମ୍ଫ ପ୍ରଦାନ କରି ସେ କାଳିଆ ଦେହ ଭିତରେ ପ୍ରବେଶ କରୁଛନ୍ତି ଭଗବାନ। ତେଣୁ ତାଙ୍କର ରୂପକୁ ବର୍ଣ୍ଣନା କରାଯାଉଛି ତଂ ପ୍ରକ୍ଷଣୀୟ ସୁକୁମାର ଘନାବଦାତମ ଶ୍ରୀଭତ୍ସ ପିତବସନଂ ସ୍ମିତ ସୁନ୍ଦରାସ୍ୟମ କ୍ରୀଡ଼ନ୍ତମ ପ୍ରତିଭୟଂ କମଳୋଦରାଙ୍ଘ୍ରିଂ ସନ୍ଦସ୍ୟ ମର୍ମ ସୁରୁଷା ଭୁଜୟା ଚାଦ। ଭଗବାନଙ୍କ ରୂପକୁ ଦେଖୁଛନ୍ତି କାଳିଆ ଦେଖୁଛି। ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ତଂ ପ୍ରକ୍ଷଣୀୟ ସୁକୁମାର ଘନାବଦାତମ ଇଏ ଭଗବାନଙ୍କ ରୂପ ଘନ ମେଘ ଶ୍ୟାମ ରୂପ ଘନାବଦାତମ ବହୁତ ସୁକୁମାର ବହୁତ କୋମଳ ପ୍ରକ୍ଷଣୀୟ ଏଇ ରୂପକୁ ଦେଖିବା କଥା ପ୍ରକୃତରେ ତଂ ପ୍ରକ୍ଷଣୀୟ ଆଜି କାଳିଆ ଭଳି ଗୋଟେ ସର୍ପ ଯିଏକି ହିଂସ୍ର ଜନ୍ତୁ ସିଏ ମଧ୍ୟ ଦେଖିକରି ବହୁତ ସୁନ୍ଦର ତାକୁ ଲାଗୁଛି। ତାଙ୍କ ପ୍ରେକ୍ଷଣୀୟ ସୁକୁମାର ଘନାବଦାତମ କିଭଳି ସେ ଦେଖୁଛି ଭଗବାନ ଉପରୁ ଆସୁଛନ୍ତି ତଳକୁ ଶ୍ରୀବତ୍ସ ଭଗବାନଙ୍କର ବକ୍ଷ ଦେଶ ଦେଖାଯାଉଛି। ବକ୍ଷ ଦେଶରେ ଶ୍ରୀବତ୍ସ ଚିହ୍ନ ରହିଛି। ତାପରେ ପୀତବସନ ଦେଖାଯାଉଛି ପୀତବସନ ପରିଧାନ କରିଛନ୍ତି ଏବଂ ସ୍ମିତ ସୁନ୍ଦର ଆସ୍ୟମ ଭଗବାନଙ୍କର ମୁଖରେ ସ୍ମିତ ହାସ୍ୟ ରହିଛି। ଭଗବାନ ସବୁବେଳେ ସଚ୍ଚିଦାନନ୍ଦ ଘନ ଆନନ୍ଦ ଘନ ସେ ସବୁବେଳେ ଆନନ୍ଦର ହାଉ ଫେସ୍ ଇଜ୍ ଦ ମିରର୍ ଅଫ୍ ଦି ହାର୍ଟ ବୋଲି କୁହାଯାଏ। ତେଣୁ ମୁଖକୁ ଦେଖି ଜଣେ ଜାଣିପାରିବ ତାଙ୍କର ତାଙ୍କର ପ୍ରକୃତ ସ୍ଥିତି। ଭଗବାନ ସେଇଭଳି ଭାବରେ ସବୁବେଳେ ହସହସ ମୁଖ, ସ୍ମିତ ହସ୍ୟ ସବୁବେଳେ ତାଙ୍କର। ଏବଂ ଭଗବାନ କ୍ରୀଡ଼ନ୍ତମ୍ ଅପ୍ରତିଭୟମ୍, ଭଗବାନ କ୍ରୀଡ଼ା କରୁଛନ୍ତି, ଜଳ କ୍ରୀଡ଼ା। ତାଙ୍କର କେଉଁଠୁ ଭୟ ଆସିବ? ଅପ୍ରତିଭୟମ୍, କାଳିଆ ଭୟରେ ସମସ୍ତେ ସେଠି କେହି ଆସୁନଥିଲେ କାଳିଆର ଭୟରେ। ଏମିତିକି ସବୁ ଜୀବମାନେ ମଧ୍ୟ ମୃତ୍ୟୁବରଣ କରିଥିଲେ ସେ କାଳିଆ ଜଳରେ, ଏବଂ ସବୁ ବୃକ୍ଷ ମଧ୍ୟ ମୃତ୍ୟୁବରଣ କରିଥିଲେ, କେବଳ ସେଇ କଦମ୍ବ ବୃକ୍ଷଟି ଥିଲେ। କୁହାଯାଏ ଗରୁଡ଼ ଯେତେବେଳେ ଆସିଥିଲେ ଅମୃତ ଆଣି ସ୍ୱର୍ଗ ଲୋକରୁ, ତାଙ୍କର ଯେଉଁ ମାଉସୀ ହେବେ କଦ୍ରୁଙ୍କୁ ପ୍ରଦାନ କରିବା ପାଇଁ, ସେହି ସମୟରେ ସେଇ ଅମୃତ କଳସୀକୁ ସେଇଠି ରଖିଥିଲେ, ସ୍ଥାପନ କିଛି ସମୟ ପାଇଁ ରଖିଥିଲେ, ଯେଉଁଥିପାଇଁ କି ସେ କଦମ୍ବ ବୃକ୍ଷ ଆଜି ପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି। ତେଣୁ ଭଗବାନ କୌଣସି ଭୟ ନାହିଁ, ଅପ୍ରତିଭୟମ୍। ଭଗବାନଙ୍କ ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନିଅନ୍ତି ସେମାନେ ଭୟରେ ମୁକ୍ତ ହୋଇଯାଆନ୍ତି। ଭଜଙ୍ଗୁରେ ମନ ଶ୍ରୀନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦରେ। ତେଣୁ ଭଗବାନଙ୍କୁ ଭୟ ଆସିବ? ଯେଉଁମାନେ ଭଗବତ ଗୀତାରେ ଭଗବାନ କହୁଛନ୍ତି, ଅଭୟଂ ସତ୍ତ୍ୱ ସଂସୁଧୀର ଜ୍ଞାନ ଯୋଗ ବ୍ୟବସ୍ଥିତି, ଯେଉଁମାନେ ଦେବଗୁଣ ସବୁ ରହିଛି, ଦୈବ ଅସୁର ଗୁଣ ବିଷୟରେ ବର୍ଣ୍ଣନା କରୁଛନ୍ତି ଭଗବାନ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ। ପ୍ରଥମେ ଦୈବଗୁଣ ବିଷୟରେ ଯେତେବେଳେ କହୁଛନ୍ତି, ପ୍ରଥମ ଶ୍ଳୋକରେ ସେ କହୁଛନ୍ତି, ପ୍ରଥମ ଶବ୍ଦ ହେଉଛି ଅଭୟଂ। ଇଏ ହେଉଛି ଦେବତାମାନେ ଭକ୍ତମାନଙ୍କର ଲକ୍ଷଣ, ଅଭୟଂ, ସେମାନେ ସବୁ ପରିସ୍ଥିତିରେ ଭୟ କରିବେ ନାହିଁ। ଆଉ ଭଗବାନଙ୍କୁ କେଉଁଠୁ ଭୟ ରହିବ? ତେଣୁ କ୍ରୀଡ଼ନ୍ତମ୍ ଅପ୍ରତିଭୟମ୍ କମଳ ଦ୍ୱାରାଙ୍ଘ୍ରି, କମଳ ଦ୍ୱାରାଙ୍ଘ୍ରି ତାଙ୍କର ଅଙ୍ଘ୍ରି ବା ପାଦ ବହୁତ କୋମଳ, ପଦ୍ମ ଭଳି କମଳ ଦ୍ୱାରାଙ୍ଘ୍ରି। ଏବଂ ସନ୍ଦସ୍ୟ ମର୍ମସୁ ରୁଷା ଭୁଜା ଚାଦ, ଏଇଭଳି ଭାବରେ ଦର୍ଶନ କରୁଛନ୍ତି। ସନ୍ଦସ୍ୟ ଦର୍ଶନ କରି ମର୍ମସୁ ରୁଷା, ବହୁତ କ୍ରୋଧ, ହିଂସ୍ର ଜନ୍ତୁ କ୍ରୋଧ ତାଙ୍କର ବେଶୀ ସର୍ପଙ୍କର, ତେଣୁ ତାଙ୍କର ମର୍ମସ୍ଥାନମାନଙ୍କରେ ତାଙ୍କର ଭୁଜା ଚଛାଦ, ଭୁଜ ତାଙ୍କର ଯେଉଁ ରହିଛି ଶରୀରରେ ତାଙ୍କୁ ବନ୍ଧନ କରିଦେଲେ ଚଛାଦ। ରିପୁରପି, ତେଣୁ ଏଇଭଳି ଭାବରେ ଭଗବାନ ସେ କାଳିଆ ଯେଉଁ ରହିଛି କାଳିଆ ହ୍ରଦରେ ସେ କାଳିଆର ସର୍ପ ଦ୍ୱାରା ବେଷ୍ଟନ ହୋଇକି ରହିଛନ୍ତି। ତେଣୁ ଏପଟେ ବହୁତ ତାଙ୍କର ସାଙ୍ଗ ବାଳକମାନେ ଗାଭୀମାନେ ଭଗବାନଙ୍କର ରୂପ ଦେଖି ବେଶ ଦେଖି ସେମାନେ ଭାବିଲେ କାଳିଆ ଦ୍ୱାରା ଇଏ ବର୍ତ୍ତମାନ ମୃତ୍ୟୁବରଣ କରିବେ, ସେମାନେ ବହୁତ କ୍ରନ୍ଦନ କରୁଛନ୍ତି। ଏବଂ ଏପଟେ ବ୍ରଜରେ ବହୁତ ଉତ୍ପାତ ହେଉଛି, ତେଣୁ ଯଶୋଦା ନନ୍ଦ ମହାରାଜ ଏମାନେ ସବୁ ଚିନ୍ତା କରୁଛନ୍ତି, ଆଜି କୃଷ୍ଣ ଯେଉଁ ଆସିଛନ୍ତି ବଳରାମ ସାଙ୍ଗରେ ନାହାନ୍ତି, କ'ଣ ଗୋଟେ ଅସୁବିଧା ହେଲା। ତେଣୁ ସମସ୍ତେ ଧାଇଁକିରି ଆସିଲେ ବ୍ରଜରୁ, ଭଗବାନ ଯେଉଁ ଆସିଛନ୍ତି ଗୋଚାରଣ କରୁଛନ୍ତି, ତାଙ୍କ ପାଦପଦ୍ମର ଚିହ୍ନ ସବୁ ରହିଛି, ବହୁତ ସୁନ୍ଦର ଚିହ୍ନ, ଇଏ ହେଉଛି ଭଗବତାର ଲକ୍ଷଣ। ଭଗବାନଙ୍କର 19 ଚିହ୍ନ ରହିଛି ପାଦରେ, ବାମ ପାଦରେ 8 ଚିହ୍ନ ଏବଂ ଦକ୍ଷିଣ ପାଦରେ 11 ଚିହ୍ନ, ଏଇଭଳି ଭାବରେ 19 ଚିହ୍ନ ରହିଛି। ତେଣୁ ଏହିସବୁ ଚିହ୍ନକୁ ଦେଖି, ଭଗବାନଙ୍କର ଚିହ୍ନକୁ ଦେଖି ସେମାନେ ଆସୁଛନ୍ତି। ଆସି ଦେଖିଲେ ଯେତେବେଳେ ଏଇଭଳି ଭାବରେ ବନ୍ଧା ହୋଇକି ରହିଛି କାନା, ଯଶୋଦା ମା, ନନ୍ଦ ମହାରାଜ ଏମାନେ ସବୁ ଆଉ ବିକଳ ହୋଇଯାଉଛନ୍ତି, ସେମାନେ ଜଳ ଭିତରେ ପ୍ରବେଶ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ବଳରାମ ଜାଣନ୍ତି ଭଗବାନଙ୍କ ଭିତରେ, ବଳରାମ ସେ ହେଉଛନ୍ତି ସ୍ୱୟଂ ଅନନ୍ତନାଗ, ଅନନ୍ତନାଗ ତାଙ୍କର ଆସୁଛନ୍ତି, ତାଙ୍କଠାରୁ ଆସୁଛନ୍ତି ଶଙ୍କର୍ଷଣ। ତେଣୁ ନାଗ କ'ଣ କରିବ କୃଷ୍ଣଙ୍କର, କିନ୍ତୁ ଭଗବାନ ତାଙ୍କୁ ସବୁ ଅଟକାଉଛନ୍ତି। ତେଣୁ ଭଗବାନ ସେଇ କାଳିଆ ସର୍ପର ଭିତରେ ଯେତେବେଳେ ଦେଖିଲେ ତାଙ୍କର ବଜବାସୀମାନେ ବହୁତ ବିକଳ ହୋଇଯାଉଛନ୍ତି, ତେଣୁ ଭଗବାନ ତାଙ୍କର ଲୀଳା ଆରମ୍ଭ କଲେ। ଭଗବାନ ତାଙ୍କର ଯେଉଁ ହଜାର ଫଣା ରହିଛି ତା ଦେହରୁ ମୁଖ୍ୟ ଫଣା ହେଉଛି 101 ଫଣା। ତେଣୁ ସେଇ ଫଣା ଉପରେ ଚଢ଼ିଗଲେ ଭଗବାନ ଏବଂ ସେଠୁ ନୃତ୍ୟ ଆରମ୍ଭ କଲେ, ବହୁତ ସୁନ୍ଦର ନୃତ୍ୟ ଆରମ୍ଭ କଲେ। ଏଭଳି ନୃତ୍ୟ କରୁଛନ୍ତି ଯେଉଁ ନୃତ୍ୟ ଦେଖି ଅପ୍ସରାମାନେ, ଦେବତାମାନେ, ଗନ୍ଧର୍ବମାନେ ସେମାନେ ସବୁ ମଧ୍ୟ ଗାନ ବିଭିନ୍ନ ବାଦ୍ୟ ବାଦନ ବଜାଉଛନ୍ତି, ଅପ୍ସରାମାନେ ନୃତ୍ୟ କରୁଛନ୍ତି। ଏଭଳି ଭାବରେ ଭଗବାନଙ୍କର ସୁନ୍ଦର ନୃତ୍ୟ ଚାଲିଛି, କାଳିଆର ମଥା ଉପରେ ନୃତ୍ୟ କରୁଛନ୍ତି ଭଗବାନ। ତେଣୁ ଭଗବାନ ଯେଉଁ ଯଦିଓ ଛୋଟ ବାଳକ, କିନ୍ତୁ ଭଗବାନ ଯେଉଁ ନୃତ୍ୟ କରୁଛନ୍ତି କାଳିଆର ମସ୍ତକରେ, ସିଏ ସମଗ୍ର ପୃଥିବୀର ଭାର ଭଳି ଲାଗୁଛି ତାଙ୍କର, ଭଗବାନଙ୍କର ଓଜନ ଯେଉଁ ରହିଛି। ତେଣୁ ସେ ରକ୍ତବାନ୍ତି କରୁଛନ୍ତି, ଏଇଭଳିଆ ମୃତ୍ୟୁ ଅବସ୍ଥା ଆସିଯାଇଛି ବର୍ତ୍ତମାନ। ତେଣୁ ତାଙ୍କର ପତ୍ନୀମାନେ, ନାଗପତ୍ନୀ ମାନେ ସବୁ ସ୍ତୁତି କରୁଛନ୍ତି। ତେଣୁ ସେଇ ସ୍ତୁତିରୁ ଏଇ ଗୋଟେ ସ୍ତୁତି କହୁଛନ୍ତି, ତସ୍ୟାନୁଭାବସ୍ୟ ନ ଦେବ ବିଦ୍ମହେ ତବାଙ୍ଗ୍ରି ରେଣୁ ସ୍ପର୍ଶାଧିକାର ଯଦ୍ବାଞ୍ଛୟା ଶ୍ରୀ ଲଳନା ଚରତପୋ ବିହାୟ କାମାନ ଚିରଂ ଧୃତବ୍ରତା। ଭଗବାନଙ୍କୁ ବହୁତ ସ୍ତୁତି କରିଛନ୍ତି ନାଗପତ୍ନୀ ମାନେ, ଜୟ ଜୟ ଦ୍ୱିଜ ପତ୍ନୀ ଜୟ ନାଗକନ୍ୟାଗଣ ଭକ୍ତିତେ ଯାହାର ପାଇଲ ଗୋବିନ୍ଦ ଚରଣ। ଦ୍ୱିଜ ପତ୍ନୀ ଯେଉଁ ଭଗବାନ 23 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ବ୍ରାହ୍ମଣମାନେ ଭଗବାନଙ୍କୁ ଯେଉଁ ପଠାଇଥିଲେ, ଭଗବାନ ତାଙ୍କ ସାଙ୍ଗ ବାଳକମାନଙ୍କୁ ପଠାଇଥିଲେ କିଛି ଖାଦ୍ୟ ପାଇଁ, କିନ୍ତୁ ସେମାନେ ଦେଲେ ନାହିଁ, କିନ୍ତୁ ତାଙ୍କ ପତ୍ନୀମାନେ ସବୁ ଖାଦ୍ୟ ପ୍ରଦାନ କଲେ। ସେହିଭଳି ଭାବରେ ନାଗପତ୍ନୀମାନେ ମଧ୍ୟ, ଏମାନେ ମଧ୍ୟ ସେହିଭଳି ଭାବରେ ଭଗବାନ ଭକ୍ତ। ତେଣୁ କାଳିଓ ଯଦିଓ ଭଗବାନଙ୍କ ଭକ୍ତ ନଥିଲେ, କିନ୍ତୁ ତାଙ୍କର ପତ୍ନୀମାନଙ୍କ କୃପାରୁ ସେ ଆଜି ଭଗବାନଙ୍କ ଭକ୍ତରେ ପରିଣତ ହେଲେ କାଳିଓ। ଯାହା ହଉ, ତାଙ୍କର ପତ୍ନୀମାନେ ସବୁ ସ୍ତୁତି କରୁଛନ୍ତି, ଅନେକ ସ୍ତୁତି କରିଛନ୍ତି, ତା ଦେହରୁ ଇଏ ଗୋଟେ ସ୍ତୁତି, କଶ୍ୟାନୁଭାବସ୍ୟ ନ ଦେବ ବିଦ୍ମହେ ପ୍ରଭୁ ଆପଣ ଏ ଯେଉଁ ଆମର ସ୍ୱାମୀଙ୍କୁ ଦଣ୍ଡ ପ୍ରଦାନ କରୁଛନ୍ତି, ଏଇଟା ଠିକ୍ ହେଇଛି, ନ୍ୟାୟ ହିଁ ଦଣ୍ଡ, ଆପଣ ନ୍ୟାୟ ପ୍ରଦାନ କରିଛନ୍ତି ଦଣ୍ଡ ମାଧ୍ୟମରେ। ଭଗବାନ କହିଛନ୍ତି ଦଣ୍ଡ ଦମତାମସ୍ମି, ଯେତେ ଦମନକାରୀ ଭିତରେ ମୁଁ ହେଉଛି ଦଣ୍ଡ ପ୍ରଦାନ କରେ ଯମରାଜ। ତେଣୁ ଇଏ ଯେଉଁ ଭଗବାନ ଆପଣ ଯେଉଁ ପ୍ରଦାନ କରୁଛନ୍ତି ଦଣ୍ଡ, ଏ ହେଉଛି ଠିକ୍ ନ୍ୟାୟ ହେଇଛି, ଆମର ଆମର ଯେଉଁ ଅଧର୍ମୀ ସ୍ୱାମୀ ପ୍ରତି ଏଇଟା ଠିକ୍ ରହିଛି। ତେଣୁ ସେମାନେ କହୁଛନ୍ତି ପ୍ରଭୁ ଆମେ ଜାଣିପାରୁନୁ ଆପଣ ଏଇ ଯେଉଁ କୃପା ପ୍ରଦାନ କଲେ କ'ଣ ପାଇଁ ଏଇ କୃପା ସବୁ ପ୍ରଦାନ କରିଛନ୍ତି। ତପଃ ସୁତପ୍ତମ କିମନେନ ପୂର୍ବଂ ନିରସ୍ତ ମାନେନ ଚମାନ ଦେନ ଧର୍ମୋଥବା ସର୍ବଜନାନୁକମ୍ପୟା ଯତୋ ଭବାନ ସ୍ତୁଷ୍ୟତି ସର୍ବଜୀବ। ଆମେ ଜାଣିପାରୁନୁ ପ୍ରଭୁ ଆମର ସ୍ୱାମୀ କି ତପସ୍ୟା କରିଥିଲେ, ତପଃ ସୁତପ୍ତମ କିମନେନ ପୂର୍ବଂ ପୂର୍ବଜନ୍ମରେ କ'ଣ ତପସ୍ୟା କରିଥିଲେ। ଯତୋ ଭବାନ ତୁଷ୍ୟତି ସର୍ବଜୀବା, ଯେଉଁଥିପାଇଁ କି ଆପଣ ତାଙ୍କ ଉପରେ ତୁଷ୍ଟ ହେଇଛନ୍ତି, ଏବଂ ବା ସେ କିଛି ଧର୍ମ କାର୍ଯ୍ୟ କରିଥିଲେ, କିଭଳି ଧର୍ମ ସର୍ବଜନାନୁକମ୍ପୟା ସବୁ ଜୀବମାନଙ୍କ ପ୍ରତି, ଜୀବେ ଦୟା ନାମେ ରୁଚି ସର୍ବଧର୍ମ ସାର, ସବୁ ଜୀବମାନଙ୍କ ପ୍ରତି ଦୟା କରିଥିଲେ ଯେଉଁଥିପାଇଁ ଆପଣ ତାଙ୍କୁ ଆଜି କୃପା କରୁଛନ୍ତି, ଯେଉଁଥିପାଇଁ କି ତବ ଅଙ୍ଗ୍ରି ରେଣୁ ସ୍ପର୍ଶାଧିକାର ଆପଣଙ୍କର ପାଦପଦ୍ମର ରେଣୁ ସ୍ପର୍ଶ କରିବା ପାଇଁ ସେ ଅଧିକାର ପ୍ରାପ୍ତ ହେଲେ। ନା ମୋର ପାଦପଦ୍ମ ରେଣୁର କ'ଣ ବହୁତ ମୂଲ୍ୟ ଅଛି ନା ପ୍ରଭୁ? କଶ୍ୟାନୁଭାବସ୍ୟ ନ ଦେବ ବିଦ୍ମହେ ତବାଙ୍ଗ୍ରି ରେଣୁ ସ୍ପର୍ଶାଧିକାର ଯଦ୍ବାଞ୍ଛୟା ଶ୍ରୀ ଲଳନା ଚରତପୋ ବିହାୟ କାମାନ ସୁଚିରଂ ଧୃତବ୍ରତା। ପ୍ରଭୁ ଆମେ ଜାଣିପାରୁନାହୁଁ କଶ୍ୟାନୁଭାବ ଏ ଫଳ ଯେଉଁ ପ୍ରାପ୍ତ ହେଲେ ଆଜି ଆମର ସ୍ୱାମୀ ଆପଣଙ୍କ ପାଦପଦ୍ମ ପ୍ରାପ୍ତ ହେଲେ କିଭଳି ଭାବରେ ପ୍ରାପ୍ତ ହେଲେ ନ ଦେବ ବିଦ୍ମହେ ଆମେ ଜାଣିପାରୁନାହୁଁ ପ୍ରଭୁ। କଶ୍ୟାନୁଭାବ ସତ୍ ନ ଦେବ ବିଦ୍ମହେ ତବାଙ୍ଗ୍ରି ରେଣୁ ସ୍ପର୍ଶାଧିକାର ଆପଣଙ୍କର ପାଦପଦ୍ମର ରେଣୁ ସ୍ପର୍ଶ କରିବା ପାଇଁ ଯେଉଁ ଅଧିକାର ପ୍ରାପ୍ତ ହେଲେ, ଏଇଟା କିଭଳି ପ୍ରାପ୍ତ ହେଲେ ଆମେ ଜାଣିପାରୁନାହୁଁ। କାହିଁକି ନା ଯଦ୍ ବାଞ୍ଛେୟା ଶ୍ରୀ ଲଲନା ଚରତ ତପୋ, ଯାହାକୁ ପ୍ରାର୍ଥନା ସେଇ ଆପଣଙ୍କର ପାଦପଦ୍ମର ରେଣୁକୁ ପ୍ରାପ୍ତ ହେବା ପାଇଁ ବାଞ୍ଛା କରିଛନ୍ତି ଶ୍ରୀ ଲକ୍ଷ୍ମୀଦେବୀ, ଲଲନା ଲକ୍ଷ୍ମୀଦେବୀ, ଯେଉଁଥିପାଇଁକି ସେ ଚରତ ତପୋ ବହୁତ ପ୍ରକାର ତପସ୍ୟା କରୁଛନ୍ତି। ଏମିତିକି ବିହାୟ କାମାନ ସୁଚିରଂ ଧୃତବ୍ରତା, ସମସ୍ତ ତାଙ୍କର ଯେଉଁ ଲକ୍ଷ୍ମୀଦେବୀ ବହୁତ ଐଶ୍ୱର୍ଯ୍ୟ ରହିଛି, ସବୁକିଛି ତ୍ୟାଗ କରିଛନ୍ତି। ବିଲୋବନରେ ବର୍ତ୍ତମାନ ମଧ୍ୟ ତପସ୍ୟା ଚାଲିଛି ତାଙ୍କର, ଧୃତବ୍ରତା ଏଇ ବ୍ରତ ସେ ଧାରଣ କରିଛନ୍ତି ଆପଣଙ୍କର କୃପା ପ୍ରାପ୍ତ, ଆପଣଙ୍କ ପାଦପଦ୍ମର ରେଣୁ ପ୍ରାପ୍ତ ହେବା ପାଇଁ ସୁଚିରଂ ଚିରକାଳ ଧରି ସେ ତପସ୍ୟା କରୁଛନ୍ତି, ଏପର୍ଯ୍ୟନ୍ତ ସେ ସେଇ ନାହିଁ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, କିଞ୍ଚନ ତପ ଆଦି ହେତୁକ ଏସ ଭାଗ୍ୟୋଦୟ, ଏ ପ୍ରକୃତରେ କୌଣସି ତପସ୍ୟା ହେତୁ ଏ ଭାଗ୍ୟ ଉଦୟ ହେଇଛି ତା ନୁହଁ, କିନ୍ତୁ ଅତର୍କ୍ୟ ତବ କୃପା ବୈଭବମ୍ ଏବ ଇଦମ୍ ଇତ୍ୟାହ। ପ୍ରକୃତରେ ଆପଣଙ୍କର ଯେଉଁ କୃପାର କୌଣସି ହେତୁ ନାହିଁ, ଅତର୍କ୍ୟ ଏ ତର୍କର ଉର୍ଦ୍ଧ୍ୱରେ ଆପଣ ଯେଉଁ କୃପା କରୁଛନ୍ତି। ଅଶ୍ୟ ଯେଉଁ କୁହାଗଲା କଶ୍ୟ କଶ୍ୟ ଅନୁଭାବଶ୍ୟ, କଶ୍ୟ କିଭଳି ଭାବରେ ଆପଣ ଏଇ ଫଳ ପ୍ରାପ୍ତ ହେଲେ, ଅଶ୍ୟ କହିଲେ ମହାନିଚୁ ନିଚସ୍ୟା ଅପି କାଳିଅଶ୍ୟ, ଇଏ ଯେଉଁ ଆମର ସ୍ୱାମୀ ଇଏ ମହାନିଚ ବହୁତ ନିଚ ସ୍ତରର ସେ ରହିଛି, ହିଂସ୍ର ଜୀବନ ପ୍ରାପ୍ତ ହେଇଛି, ଅତି ନିଚ ଭଗବତ ଗୀତାରେ ଭଗବାନ କହିଛନ୍ତି, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା ମଧ୍ୟ ତିଷ୍ଠନ୍ତି ରାଜସା ଜଘନ୍ୟ ଗୁଣ ପ୍ରତିଷ୍ଠା ଅଧ ଗଚ୍ଛନ୍ତି ତାମସା, ତମ ଗୁଣରେ ଜଘନ୍ୟ ଗୁଣବୃତ୍ତି ରହିଛି, ନିଚ ଜନ୍ମ ପ୍ରାପ୍ତ ହେବେ ସେମାନେ, ନିଚ ଜନ୍ମ ପ୍ରାପ୍ତ ହେବେ। ତେଣୁ ଆମର ସ୍ୱାମୀ ସେଇଭଳି ଭାବରେ ଅତି ନିଚ ସ୍ତରରେ ରହିଛନ୍ତି ଏ କାଳିଅ, କଶ୍ୟ ତାବଦ ଅନୁଭାବ ବା ଫଳମ, କିଭଳି ସିଏ ଆପଣଙ୍କର ପାଦପଦ୍ମର ରୂପକ ଫଳକୁ ପ୍ରାପ୍ତ ହେଲେ, ତତ୍ର ଜାଣିମହେ ଫଳମେବଂ କିଂ ଦ୍ରଷ୍ଟୁମ୍, ସେଇଟାକୁ ଆମେ ଜାଣିପାରୁନାହୁଁ। ତବ ନନ୍ଦପୁତ୍ରସ୍ୟ ତବ ଅଙ୍ଘ୍ରି, ମାନେ ତବ କହିଲେ ଆପଣ ନନ୍ଦପୁତ୍ର ଆପଣଙ୍କର ଅଙ୍ଘ୍ରି ରେଣୁ ଅପି ସ୍ପର୍ଶେ, ଏଇ ଆପଣଙ୍କର ପାଦପଦ୍ମର କୁ ସ୍ପର୍ଶ କରିବା ପାଇଁ ସ୍ୱକର୍ତ୍ତୃକୁ ଯେଉଁ ଅଧିକାର, ସ୍ୱପି ତପ ଆଦି ସର୍ବସୁକୃତ ଦୁର୍ଲଭ ଅୟନ୍ତୁ ଅଙ୍ଘ୍ରି ଦ୍ୱୟ କର୍ତ୍ତୃକଂ ସ୍ପର୍ଶଂ, ଇଏ ଅଧିକାର ପ୍ରାପ୍ତ ହେବା ପାଇଁ ସମସ୍ତ ସ୍ୱୀକୃତିରୁ ମଧ୍ୟ ଏ ଦୁର୍ଲଭ, ସମସ୍ତ ଜଣେ ସ୍ୱୀକୃତିବାନ ପୁରୁଷ ଯେ ଆପଣଙ୍କର ପାଦପଦ୍ମକୁ ପ୍ରାପ୍ତ ହୋଇପାରିବ ତାହା ନୁହଁ, ଏ ବହୁତ ଦୁର୍ଲଭ। କିନ୍ତୁ ଅୟନ୍ତୁ ଅଙ୍ଘ୍ରି ଦ୍ୱୟ କର୍ତ୍ତୃକଂ ସ୍ପର୍ଶଂ ତଂ, ଇଏ ଆପଣଙ୍କର କେବଳ ପାଦପଦ୍ମର ସ୍ପର୍ଶ କଲେ ତାହା ନୁହଁ, ନୃତ୍ୟ ଲକ୍ଷଣ ତତ୍ରାପି ସ୍ୱଶିରସ୍ତୁ, ଆପଣ ତାଙ୍କର ମଥାରେ ନୃତ୍ୟ କଲେ ପ୍ରଭୁ, ଏବଂ ତା ସେଥିରେ ମଧ୍ୟ ସ୍ୱଶିରସ୍ତୁ ତାଙ୍କର ଶିରରେ ନୃତ୍ୟ କରିଛନ୍ତି ବ୍ରାପେତି ଭାଗସ୍ୟ କିଆନ, ଏ ଯେଉଁ ଭାଗ୍ୟ ତାଙ୍କର ହେଲା, ଏ ମହିମା କିଭଳି ପ୍ରାପ୍ତ ହେଲା ଆମେ ଜାଣିପାରୁନାହୁଁ। କାହିଁକି ଜାଣିପାରୁନା, ନା ବ୍ରହ୍ମାଦି ସର୍ବଭକ୍ତେଭ୍ୟୋ ଅଧିକ ଅପି ଶ୍ରୀ, ଆପଣଙ୍କ ଯେତେ ଭକ୍ତ ଅଛନ୍ତି ବ୍ରହ୍ମା ଶିବ ଆଦି ଯେତେ ଭକ୍ତ ଅଛନ୍ତି ତାଙ୍କଠାରୁ ସର୍ବଭକ୍ତେଭ୍ୟୋ ଅଧିକ ଅପି, ସମସ୍ତ ଭକ୍ତଙ୍କଠାରୁ ଅଧିକ ହେଉଛନ୍ତି ଶ୍ରୀ ଲକ୍ଷ୍ମୀଦେବୀ, ସେ ତବ ନାରାୟଣ ରୂପସ୍ୟ ଲଳନା ଅପି, ଆପଣ ପ୍ରଭୁ ନାରାୟଣ ରୂପରେ ତାଙ୍କୁ ତାଙ୍କର ତାଙ୍କୁ ଆପଣଙ୍କର ପତ୍ନୀ ରୂପରେ ଗ୍ରହଣ କରିଛନ୍ତି, ଲଳନା ରୂପରେ ଗ୍ରହଣ କରିଛନ୍ତି। ଯଶ ଗୋପାଳ ରୂପସ୍ୟ କିନ୍ତୁ ତଥାପି ଆପଣଙ୍କର ଏଇ ଯେଉଁ ଗୋପାଳ ରୂପ ଆପଣ ଯେଉଁ ଗୋପାଳନ କରୁଛନ୍ତି ଆଜି, ଏ ଗୋପାଳ ରୂପକୁ ତବ ଚରଣ ସ୍ପର୍ଶ ବାଞ୍ଛା, ସେଇ ଆପଣଙ୍କର ପାଦପଦ୍ମରକୁ ସ୍ପର୍ଶ କରିବା ପାଇଁ ବାଞ୍ଛନା କରି ତବ ଆଚର ତଦପି ନ ପ୍ରାପ୍ୟ। ସିଏ ବର୍ତ୍ତମାନ ତପସ୍ୟା କରୁଛନ୍ତି, ଏପର୍ଯ୍ୟନ୍ତ ମଧ୍ୟ ପ୍ରାପ୍ତ ହେଇପାରିନାହାନ୍ତି। ତେଣୁ ପ୍ରଭୁ ଆପଣ ଯେଉଁ ଆମର ସ୍ୱାମୀ ପ୍ରତି ଯେଉଁ କୃପା କଲେ, ଏର କେଉଁଥିପାଇଁ କଲେ, ଇଏ ହେଉଛି ଆପଣଙ୍କର ଅହେତୁକ କୃପା। ଭଗବାନଙ୍କର କୃପା ସବୁବେଳେ ଅହେତୁକ ହେଇଥାଏ, କୌଣସି ହେତୁ ନଥାଏ। ଯେଭଳି ଭାବରେ ବିଦୁରକୁ ଉଦ୍ଧବ କହୁଥିଲେ, ଅହୋ ବକୀଜଂ ସ୍ତନକାଳ କୂଟଂ ଜିଘାଶୟା ପାୟଦପି ଅସାଧି ଲେଭେ ଗତିଂ ଧାତୃ ଚିତାଂ ତତୋନ୍ୟଂ କାଙ୍ଗବା ଦୟାଳୁ ଶରଣଂ ବ୍ରଜେମ। ଉଦ୍ଧବ ମଧ୍ୟ ଆଶ୍ରିତ ହେଇଯାଉଥିଲେ, ପ୍ରଭୁ ଏ ଯେଉଁ ବକି, ଯିଏକି ବକାସୁରର ଭଉଣୀ ବକି, ଯତ୍ ଅହୋ ବକି ସ୍ତନକାଳ ସ୍ତନରେ କାଳକୁଟ ବିଷ ବୋଳିକିରି ଆସିଥିଲା। ଜିଘାଶୟା କ'ଣ ପାଇଁ ଆସିଥିଲା? ଭଗବାନଙ୍କୁ ହତ୍ୟା କରିବା ପାଇଁ। ଅପି ଅସାଧୁ, ଏତେ ଅସାଧୁ ବ୍ୟକ୍ତି ଥିଲା। କିନ୍ତୁ ଲେଭେ ଗତିଂ ଧାତୃ ଚିତାଂ ତତୋନ୍ୟ, ତଥାପି ଆପଣ ତାଙ୍କୁ ଯଦି ହତ୍ୟା କରିଛନ୍ତି, କିନ୍ତୁ ତାଙ୍କୁ ଆପଣ ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି, ଆପଣଙ୍କ ଧାତ୍ରୀ ଦୁଇ ଜଣ ଥିଲେ କିଳିମ୍ବା ଏବଂ ଅମ୍ବିକା, ଏମାନଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେହି ସ୍ଥାନ ପ୍ରଦାନ କରିଛନ୍ତି। କଙ୍ଗବା ଦୟାଳୁଙ୍କୁ ଶରଣ ବ୍ରଜେ, କିଏ ଆଉ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? ତେଣୁ ଭଗବାନଙ୍କ କୃପା ଏଇଭଳି ଭାବରେ ଅହେତୁକ ଭାବରେ କୃପା ରହିଥାଏ, ଭଗବାନ କୃପା କରନ୍ତି। ତେଣୁ ଏଇଭଳି ଭାବରେ ସବୁ ନାଗପତ୍ନୀମାନେ ସବୁ ପ୍ରାର୍ଥନା କଲା ପରେ ଭଗବାନ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ତେଣୁ ଆଉ ଦଣ୍ଡ ପ୍ରଦାନ କରିନାହାନ୍ତି କାଳିଆକୁ। ତେଣୁ ତାପରେ ସେ ଭଗବାନଙ୍କୁ ନାଗପତ୍ନୀମାନେ ଏବଂ ଏ କାଳିଆ ମଧ୍ୟ ପୂଜା କରିଛନ୍ତି ଏବଂ ତାଙ୍କୁ ବହୁତ ଉପହାର ପ୍ରଦାନ କରିଛନ୍ତି। ଏବଂ ତାପରେ ସେ ଏ କାଳିଆ କହୁଛନ୍ତି, ପ୍ରଭୁ ଆପଣ ତ୍ୱୟା ସୃଷ୍ଟମ୍ ଇଦମ୍ ବିଶ୍ୱମ୍ ଧାତ ଗୁଣ ବିସର୍ଜନମ୍ ନାନା ସ୍ୱଭାବ ବୀର୍ଯ୍ୟ କୋ ଯୋନି ବିଜାଶୟା କୃତି। ପ୍ରଭୁ ଆପଣ ଯେଉଁ ଆମକୁ ଦଣ୍ଡ ପ୍ରଦାନ କରୁଛନ୍ତି, ମୋତେ ଯେଉଁ ଦଣ୍ଡ ପ୍ରଦାନ କରିଛନ୍ତି ସେଇଟା ଠିକ୍ ଅଛି, ପ୍ରଭୁ ଦଣ୍ଡ ପ୍ରଦାନ କରିଛନ୍ତି ଠିକ୍ ଅଛି, କିନ୍ତୁ ତ୍ୱୟା ସୃଷ୍ଟମ୍ ଇଦମ୍ ବିଶ୍ୱମ୍, ପ୍ରଭୁ ଆପଣଙ୍କ ଦ୍ୱାରା ଏ ବିଶ୍ୱକୁ ସୃଷ୍ଟି କରିଛନ୍ତି ଆପଣ। ଧାତ ଗୁଣ ବିସର୍ଜନମ୍, ଏ ପ୍ରଭୁ ଏ ଧାତ ଆପଣ ଏ ଗୁଣ ଅନୁସାରେ ବିଭିନ୍ନ ଗୁଣ ପ୍ରଭାବରେ ସମସ୍ତ ଜୀବକୁ ସୃଷ୍ଟି କରୁଛନ୍ତି। ନାନା ସ୍ୱଭାବ ବୀର୍ଯ୍ୟ, କାହାର କିଭଳି ଭାବରେ ସ୍ୱଭାବ ରହିଛି, କାହାର କିଭଳି ଭାବରେ ଶକ୍ତି ରହିଛି, ଯାହାକି ଯୋନି ବିଜାଶୟା କୃତି, ଯେଉଁ ପିତାମାତାଙ୍କୁ ଆଶ୍ରୟ କରି ଜଣେ ଜନ୍ମଗ୍ରହଣ କରୁଛନ୍ତି, ତାଙ୍କର ବିଭିନ୍ନ ସ୍ୱଭାବର ଜୀବ ସୃଷ୍ଟି କରୁଛନ୍ତି ଆପଣ ପ୍ରଭୁ। 84 ଲକ୍ଷ ପ୍ରକାର ଜୀବ ଆପଣ ସୃଷ୍ଟି କରିଛନ୍ତି। ସତ୍ୱଗୁଣରେ କିଏ ସତ୍ୱଗୁଣରେ ରହିଛି, କିଏ ରଜଗୁଣରେ ରହିଛି, କିଏ ତମଗୁଣରେ ରହିଛି, ଏଇଭଳି ଭାବରେ ବିଭିନ୍ନ ଗୁଣ ଅନୁସାରେ ସେମାନେ ତାଙ୍କର ସ୍ୱଭାବ ରହିଛି, ଏବଂ ଏ ଯେଉଁ ସୃଷ୍ଟି କରୁଛନ୍ତି ଆର କାରଣ ହେଉଛନ୍ତି ଆପଣ। ଭଗବାନ ହିଁ କାରଣ ତତ୍ର, ଆଉ କିଏ କାରଣ କି? ଆପଣ ହିଁ ଆମକୁ ସବୁ ସୃଷ୍ଟି କରିଛନ୍ତି, ଭଗବାନ ହିଁ କାରଣ ତତ୍ର। ସର୍ବଜ୍ଞ ଜଗଦୀଶ୍ୱର, ଆପଣ ସର୍ବଜ୍ଞ, ଆପଣ ସବୁକିଛି ଜାଣନ୍ତି, ଆମେ ପ୍ରକୃତରେ ଅଜ୍ଞ, କିନ୍ତୁ ଆମେ ଏତିକି ଜାଣୁଛୁ ଯେ ଆମକୁ ଯେଉଁ ସୃଷ୍ଟି କରିଛନ୍ତି ଆପଣ, ଆର କାରଣ ହେଉଛନ୍ତି ଆପଣ। ସର୍ବକାରଣ କାରଣ ବ୍ରହ୍ମା କହିଲେ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, ସମସ୍ତ କାରଣର ସେ ହେଉଛନ୍ତି କାରଣ। ତେଣୁ ପ୍ରଭୁ ଆପଣ ହିଁ ସବୁ ତାର କାରଣ, ଭଗବାନ ହିଁ କାରଣ ତତ୍ର। ସର୍ବଜ୍ଞ ଜଗଦୀଶ୍ୱର ଅନୁଗ୍ରହଂ ନିଗ୍ରହଂ ବା ମନ୍ୟସେ ତତ୍ ବିଦେହୀନ, ତେଣୁ ଆପଣ ଆମକୁ ଅନୁଗ୍ରହ କରିପାରନ୍ତି ବା ନିଗ୍ରହ କରିପାରନ୍ତି ବା ଆମକୁ ବିନାଶ କରିପାରନ୍ତି, ଆପଣଙ୍କ ପାଖରେ ଅଧିକାର ଅଛି ସବୁ। ମନ୍ୟସେ ତତ୍ ବିଦେହୀନ, ଏଇଟାକୁ ଆମେ ଏଇଭଳି ଭାବରେ ଜାଣୁଛୁ ପ୍ରଭୁ। ତେଣୁ ଆପଣ ଯାହା ଆପଣ ଚାହିଁଲେ ଆମକୁ କ୍ଷମା କରିପାରନ୍ତି, ଆପଣ ଚାହିଁଲେ ଆମକୁ ହତ୍ୟା ମଧ୍ୟ କରିପାରନ୍ତି, ଆପଣ ସବୁକିଛି କରିପାରନ୍ତି, ଆପଣ ଯାହା ଚାହିଁବେ ତାହା କରନ୍ତୁ ପ୍ରଭୁ। ତେଣୁ ପରୋକ୍ଷରେ କାଳିଆ କହୁଛନ୍ତି, ପ୍ରଭୁ ଏଇ ଯେଉଁ ମୋର ଯେଉଁ ଗୁଣ, ଯେଉଁ ହିଂସ୍ର ଗୁଣ ଆପଣ ବି କହିଛନ୍ତି, ଭଗବତ ଗୀତାରେ ଭଗବାନ କହିଛନ୍ତି, ତାହଂ ଦୁଷତ କ୍ରୁରାନ୍ ସଂସାରେ ସୁନରାଧମାନ କିପାମି ଅଜଶ୍ରମ ଶୁଭାନ ଆଶ୍ରୁଷୁ ଯୋନି ବସୁ, ତାହଂ ଦୁଷତ କ୍ରୁରାନ୍, ଯେଉଁ ଅଶ୍ରୁମାନଙ୍କୁ ଆପଣ କ'ଣ କରନ୍ତି ନା ଏଇଭଳି ଭାବରେ ଅଶ୍ରୁ ଯୋନି ପ୍ରଦାନ କରନ୍ତି, ସର୍ପ ବ୍ୟାଘ୍ର ଇତ୍ୟାଦି ଯୋନି ପ୍ରଦାନ କରନ୍ତି ଆପଣ, ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ କହୁଛନ୍ତି। ସଂସାରେ ଏଇ ନରାଧମ ନରାଧମାନ କ୍ଷିପାମି ଅଜଶ୍ରମ ଶୁଭାନ, ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଭଗବାନଙ୍କୁ ଦ୍ୱେଷ କରୁଛନ୍ତି, କ୍ରୁର ବ୍ୟକ୍ତି ଯେଉଁମାନେ ଯେଉଁମାନେ ନରାଧମ, ତାଙ୍କୁ ଭଗବାନ କ'ଣ କରନ୍ତି, କ୍ଷିପାମି ଅଜଶ୍ରମ ଅଶୁଭାନ, ଏଇସବୁ ଅଶୁଭ ଆସୁରୀ ଯୋନି ସବୁ ପ୍ରଦାନ କରନ୍ତି ପ୍ରଭୁ ଆପଣ। ତେଣୁ ଆଜି ମୁଁ ଏଇ ଯେଉଁ କାଳିଆ ପ୍ରାପ୍ତ ହୋଇଛି, ଶରୀର ପ୍ରାପ୍ତ ହୋଇଛି, ଆସୁରୀ ଯୋନି ପ୍ରାପ୍ତ ହୋଇଛି, ସର୍ପଯୋନି ହିଂସ୍ର ଯୋନି ପ୍ରାପ୍ତ ହୋଇଛି, ତେଣୁ ଆପଣ ତ ଏଇସବୁ କରିଛନ୍ତି, ତେଣୁ ଆପଣ ଯାହା କହିବେ, ଯାହା ଚାହିଁବେ ତାହା କରିପାରିବେ। ତେଣୁ ଭଗବାନ କହିଲେ, ଟିକେ କାଳିଅ ତୁମେ ବର୍ତ୍ତମାନ ଯାଅ, ତୁମର ଯେଉଁ ରମଣ ଦୀପ ଅଛି ସେଇ ଦୀପକୁ ଯାଅ, କାରଣ ଗରୁଡ଼ଙ୍କ ଭୟରେ ସେ ଆସିଛନ୍ତି ଏଠିକି, ତେବେ ଆଗରୁ ଏସବୁ ଘଟଣା ରହିଛି ଯେ ରମଣ ଦୀପରେ ଯେଉଁ ସର୍ପମାନେ ରହିଛନ୍ତି କଦ୍ରୁଙ୍କର ସନ୍ତାନ ଏମାନେ, ତେଣୁ ଗରୁଡ଼ ହେଉଛନ୍ତି ବିନତାଙ୍କର ସନ୍ତାନ, ଗରୁଡ଼ ଏବଂ ଅରୁଣ, ତେଣୁ କଦ୍ରୁ ଏବଂ ବିନତା ଦୁଇ ଭଉଣୀ, ଏମାନେ ଯାହା ହଉ ବିନତାଙ୍କର ପୁତ୍ର ହେଉଛନ୍ତି ଗରୁଡ଼ ଏବଂ କଦ୍ରୁଙ୍କର ପୁତ୍ରମାନେ ହେଉଛନ୍ତି ସର୍ପମାନେ, ତେଣୁ ଯେତେବେଳେ ଗରୁଡ଼ଙ୍କର ଖାଦ୍ୟ ହେଉଛନ୍ତି ସର୍ପ, ତେଣୁ ଗରୁଡ଼ ଯେତେବେଳେ ସର୍ପ ଗ୍ରହଣ କରିବା ପାଇଁ ଯାଉଥିଲେ ରମଣ ଦୀପରୁ, ସବୁ ସର୍ପମାନେ ବ୍ରହ୍ମାଙ୍କ ପାଇଁ ତାକୁ ପ୍ରାର୍ଥନା କଲେ, ପ୍ରଭୁ ଆମକୁ ଗୋଟେ ବ୍ୟବସ୍ଥା କରନ୍ତୁ, ମାସକେ ଥରେ ଆମେ ଗୋଟିଏ ସର୍ପ ପ୍ରଦାନ କରିବୁ, ଅନ୍ୟ ଖାଦ୍ୟ ସବୁ ପ୍ରଦାନ କରିବୁ ଗରୁଡ଼ ଯୋଗୁଁ, ଆପଣ ଏଇଭଳି ଭାବେ ବ୍ୟବସ୍ଥା କରନ୍ତୁ। ତେଣୁ ତାହା ହେଇଥିଲା, କିନ୍ତୁ ଏ କାଳିଆ ସେଟାକୁ ଗ୍ରହଣ କଲେ ନାହିଁ, କହିଲେ କାହିଁକି ଆମେ ଗରୁଡ଼ଙ୍କୁ ଖାଇବାକୁ ଦେବା, ସର୍ପକୁ କାହିଁ ପ୍ରଦାନ କରିବା, କହିକିରି ସେ ବିଦ୍ରୋହ କରିଥିଲେ, ତେଣୁ ଗରୁଡ଼ ତାଙ୍କ ସହିତ ଯୁଦ୍ଧ କରିଥିଲେ। ତେଣୁ ଗରୁଡ଼ଙ୍କ ଭୟରେ, ଗରୁଡ଼ଙ୍କ ସହିତ କ'ଣ ସେ ଯୁଦ୍ଧ କରିପାରିବେ, ଗରୁଡ଼ଙ୍କର ଖାଦ୍ୟ ହେଉଛନ୍ତି ସେ ସର୍ପ, ତେଣୁ ଗରୁଡ଼ଙ୍କ ଭୟରେ ଏଠି ଆସି ରହିଥିଲେ, କାଳିଆ ଦେହରେ ରହିଥିଲେ ବୃନ୍ଦାବନରେ। ତେଣୁ ଏ କଥାଟି ପଚାରିଲେ ସୁଖଦେବ ଗୋସ୍ୱାମୀଙ୍କୁ, ପଚାରିଛନ୍ତି ପରୀକ୍ଷିତ ମହାରାଜ, ପ୍ରଭୁ ଇଏ ତ ହେଉଛନ୍ତି ସ୍ଥଳଚର, ଇଏ କାହିଁ ଜଳରେ ରହିଲେ, ନା ଏଇ ଘଟଣାଟି ହେଇଥିଲା ଏଇଭଳି ଭାବରେ, ଥରେ ଗରୁଡ଼ ତତ୍ରୈକଦା ଜଳଚରଂ ଗରୁଡ଼ୋ ଭକ୍ଷ୍ୟମ ଇପ୍ସିତମ୍ ନିବାରିତ ସୌବରିଣା ପ୍ରସହ୍ୟ କ୍ଷିଦୁତ ହରତ୍, ଥରେ ଗରୁଡ଼ଜୀ ଆସିଥିଲେ ଭଗବାନଙ୍କର ବୃନ୍ଦାବନ ଧାମ, ଭଗବାନଙ୍କର ବାହନ ହେଉଛନ୍ତି ଗରୁଡ଼, ଗରୁଡ଼ ଧ୍ୱଜ, ନମସ୍ତେ ପୁଣ୍ଡରିକାକ୍ଷ୍ୟଂ, ନମସ୍ତେ ଗରୁଡ଼ ଧ୍ୱଜ, ତେଣୁ ସେ ଗରୁଡ଼ ଧ୍ୱଜ ଗରୁଡ଼ ଯିଏକି ଭଗବାନଙ୍କର ବାହନ, ସେ ଗରୁଡ଼ ଗୋଟେ ତତ୍ରୈକଦା ଜଳଚରଂ, ଏଇ କାଳିଆ ଦେହରେ ଗୋଟେ ସର୍ପକୁ କ୍ଷୁଦିତା ହେଇ ଗରୁଡ଼ ଭକ୍ଷ୍ୟମ ଇପ୍ସିତମ୍, ଗରୁଡ଼ ଚାହିଁଥିଲେ ଭକ୍ଷଣ କରିବା ପାଇଁ, ଗୋଟେ ଜଳଚର ଗୋଟେ ମତ୍ସ୍ୟକୁ ଖାଇବା ପାଇଁ ଚାହୁଁଥିଲେ, କିନ୍ତୁ ସେ ସର୍ପମାନେ ଏ ସେ ମତ୍ସ୍ୟମାନେ ଯେତେବେଳେ ସେଇ ଜଳରେ ସୌଭରି ଋଷି ଜଣେ ରହିଥିଲେ ଯିଏକି ତପସ୍ୟା କରିଥିଲେ, ଦଶ ହଜାର ବର୍ଷ ଧରି ତପସ୍ୟା କରିଥିଲେ, କିନ୍ତୁ ତାଙ୍କର ଯେତେବେଳେ ସେମାନେ ଆଶ୍ରୟ ନେଲେ ସେତେବେଳେ ସୌଭରି ତାଙ୍କୁ ନିବାରଣ କଲେ, ନିବାରିତ ସୌଭରିଣା ପ୍ରସହ କ୍ଷୁଦିତ ହର, ନିବାରଣ କଲେ, କହିଲେ ନା ତୁମେ ଏଠୁ କୌଣସି ଖାଦ୍ୟ ଗ୍ରହଣ କରିବ ନାହିଁ, ମନା କରିଦେଲେ। ତେଣୁ କିନ୍ତୁ ଯେହେତୁ ସେ କ୍ଷୁଦା ଥିଲେ, କ୍ଷୁଦିତ ଥିଲେ, ତେଣୁ ସେ ଆଉ ସହି କ୍ଷୁଦା ସହି ନ କରିପାରି ପ୍ରସହ ତେଣୁ ସେ ଗୋଟେ ମାଛକୁ ଭକ୍ଷଣ କରିଥିଲେ। ତେଣୁ ଇଏ ଯେଉଁ ସୋଭରି ତାଙ୍କୁ ଅଭିଶାପ ଦେଇଥିଲେ, ତୁମେ ଯଦି ଏଠୁ ଆଉ କୌଣସି ମତ୍ସ୍ୟ ଭକ୍ଷଣ କରିବ ତାହେଲେ ତୁମେ ମୃତ୍ୟୁବରଣ କରିବ। ତେଣୁ ଗରୁଡ଼ ଚାଲିଯାଇଥିଲେ, ଗରୁଡ଼ ଆଉ ଆସୁନଥିଲେ ଏଠି କାଳିଆ ଦହକୁ। ଯଦିଓ ବୃନ୍ଦାବନ ହେଉଛି ଭଗବାନଙ୍କର ସ୍ଥାନ, କିନ୍ତୁ ଗରୁଡ଼ଙ୍କୁ ସେଥିରୁ ସେ ତାଙ୍କୁ ବଞ୍ଚିତ କରିଥିଲେ ଏଇ ଭଗବାନଙ୍କର ଧାମରୁ। ତେଣୁକରି ଇଏ ସୌଭରୀଙ୍କ ପ୍ରତି, ସୌଭରୀଙ୍କର ଅପରାଧ ହେଇଯାଇଥିଲା, ଗରୁଡ଼ଙ୍କ ପ୍ରତି ଅପରାଧ ହେଇଯାଇଥିଲା। କିନ୍ତୁ କାଳିଆ ଏକଥା ଜାଣିଥିଲେ ଗରୁଡ଼ ଟିକେ ଆସିବେ ନାହିଁ, ସେଥିପାଇଁ ସେ ଏଠି ଆଶ୍ରୟ ନେଇଥିଲେ। ତେଣୁ ବର୍ତ୍ତମାନ କାଳିଆ ଯେଉଁଭଳି ଭାବେ ଭଗବାନଙ୍କର ଦ୍ୱାରା ଦଣ୍ଡିତ ହୋଇ ବର୍ତ୍ତମାନ ସେ କହିଲେ, ପ୍ରଭୁ ମୁଁ ରମଣଙ୍କ ଦ୍ୱୀପକୁ ଗଲେ ବର୍ତ୍ତମାନ ପୁଣି ଗରୁଡ଼ ମୋତେ ମୋ ସହିତ ପୁଣି ମୋତେ ଶତ୍ରୁତା କରିବେ ନା। ଏବେ ତୁମେ ଯେତେବେଳେ ଯିବ ରମଣଙ୍କ ଦ୍ୱୀପକୁ, ଆଉ ସେ ଶତ୍ରୁତା କରିବେ ନାହିଁ, କାହିଁକି ନା ତୁମର ମସ୍ତକରେ ମୋର ପାଦ ଚିହ୍ନ ରହିଛି, ଭଗବାନ ପାଦ ପଦ୍ମ ରହିଛି, ଚିହ୍ନ ରହିଛି କାଳିଆର ମସ୍ତକରେ। ତେଣୁ ନାଗ ମସ୍ତକରେ ଏଇଭଳି ଚିହ୍ନ ଥାଏ, ଭଗବାନଙ୍କର ପାଦ ପଦ୍ମ ରହିଛି ବୋଲି କୁହାଯାଉଛି। ତେଣୁ ସିଏ ଆଉ ତୁମଙ୍କ ସହିତ ଶତ୍ରୁତା କରିବେ ନାହିଁ। ଏଇଭଳି ଶୁଣିଲା ପରେ ସେ ଚାଲିଗଲେ ରମଣ ଦ୍ୱୀପକୁ, ତାଙ୍କର ପତ୍ନୀ ଏବଂ ପିଲାମାନଙ୍କ ସହିତ ସବୁ ଯାଇ ପଳେଇ ଚାଲିଗଲେ। ତେଣୁ ଏବେ ଏଇ ଯେଉଁ ଘଟଣାଟି ହେଲା, ଯେଉଁ ସୌଭେର ଋଷି ସେ ଯେଉଁ ଅପରାଧ କଲେ ସେଥିପାଇଁ ତାଙ୍କର ମଧ୍ୟ ପତନ ହୋଇଗଲା, ଏ ବର୍ଣ୍ଣନା କରାଯାଇଛି, ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ତାଙ୍କର ଏ ଯେଉଁ ଦୁଇ ମୀନଙ୍କର ସଙ୍ଗ ଦେଖି ତାଙ୍କର ମଧ୍ୟ ଯୌନ କାମନା ଜାତ ହେଲା। ତେଣୁ ସେ ଆସି ମଥୁରାରେ, ମଥୁରାରେ ଯେ ରାଜା ଥିଲେ ମାନଧାତା, ତାଙ୍କର 50 କନ୍ୟା ଥିଲେ। ତେଣୁ ତାଙ୍କର ଗୋଟିଏ କନ୍ୟାଙ୍କୁ ବିବାହ ହେବା ପାଇଁ ସେ ଚାହୁଁଥିଲେ। ତେଣୁ ମାନଧାତା ଦେଖିଲେ ଏ ସୌଭେର ଋଷି ଏ ବହୁତ ବୃଦ୍ଧ ବ୍ୟକ୍ତି, ତେଣୁ ସିଏ ଆମର କନ୍ୟା କେମିତି ତାଙ୍କୁ ବିବାହ କରିବେ। କିନ୍ତୁ ସିଏ ମନା କଲେ, କାଳେ ସୌଭେର ଋଷି ଅଭିଶାପ ଦେବେ, ସେଥିପାଇଁ ସେ କହିଦେଲେ, କହିଲେ ଯେ ଆମର ସ୍ୱୟମ୍ବର ହେବ, ଆପଣ ଆସନ୍ତୁ, ଆମର ଯେଉଁ କନ୍ୟା ଆପଣଙ୍କୁ ପସନ୍ଦ କରିବେ ସିଏ ଆପଣଙ୍କୁ ବିବାହ କରିବେ। କିନ୍ତୁ ସୌଭେର ଋଷି ଜାଣିପାରିଲେ, ତେଣୁ ସିଏ ଗୋଟେ ଯୁବକ ରୂପରେ ଆସି ପହଞ୍ଚିଗଲେ, ଯୁବକ ରୂପରେ ଆସି ପହଞ୍ଚିଗଲେ ତାଙ୍କ ରୂପ ଦେଖି 50 କନ୍ୟା ଚାହିଁଲେ ତାଙ୍କୁ ବିବାହ କରିବା ପାଇଁ। ତେଣୁ ସେ 50 କନ୍ୟାଙ୍କୁ ବିବାହ କରିଥିଲେ ଏବଂ ବିବାହ କରି ବହୁତ ଐଶ୍ୱର୍ଯ୍ୟ ରହିଥିଲେ, କାରଣ ତାଙ୍କର ବହୁତ ଯୋଗଶକ୍ତି ଥିଲା। ତେଣୁ ପ୍ରତି କନ୍ୟାଙ୍କର ଗର୍ଭରେ ସେ 100 ଲେଖା ପୁତ୍ର ଜାତ କରିଥିଲେ। ତେଣୁ ବର୍ତ୍ତମାନ ସୌଭରୀ 5000 ପରିଣତ ହୋଇଗଲେ, 5051 ପରିଣତ ହୋଇଗଲେ, 1 to 5051 ପରିଣତ ହୋଇଗଲେ। ତେଣୁ ତାପରେ ଯେଉଁ ଅନୁତାପ କଲେ, ଏ ପ୍ରକୃତରେ ଗରୁଡ଼ଙ୍କ ପ୍ରତି ମୁଁ ଅଭିଶାପ ଅପରାଧ କରିଥିବାରୁ ମୋର ଏଇ ପତନ ହୋଇଯାଇଥିଲା, ତେଣୁ ଅନୁତାପ ଫଳରେ ସେ ଅପରାଧରୁ ମୁକ୍ତ ହେଲେ। ତାପରେ ସେ ଭଗବାନଙ୍କର ଶରଣ ନେଇ ଭଗବାନ ଭଜନ କରି ତାଙ୍କର ପତ୍ନୀମାନେ ମଧ୍ୟ ତାଙ୍କ ସହିତ ଯୋଗଦାନ କଲେ ଏବଂ ସମସ୍ତେ ଭଗବତ ଧାମ ପ୍ରାପ୍ତ ହେଲେ। ଆଜି ଏଇ ବୃନ୍ଦାବନ ଧାମରେ ଏଇ ଲୀଳାଟି ହୋଇଥିଲା, କାଳିଆ 5500 ତଳର ଘଟଣା। ତେଣୁ ଆଜି ଆମକୁ ମଧ୍ୟ ସୌଭାଗ୍ୟ ମିଳିଲା, ଆଜି ଏଇ ବୃନ୍ଦାବନ ସ୍ଥାନରେ ସେଇ ଭଗବାନଙ୍କ ଲୀଳାଟିକୁ ଆମେ ବର୍ଣ୍ଣନା କଲେ। ଆମର କଥାକୁ ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେଖି ଦାୟୀ ଗୋର ପ୍ରେମାନନ୍ଦୀ।